ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର, ପହିଲା ମୁଖ୍ୟ ଖବର। କଟକ ନ 69 ନମ୍ବର ପୁଲିସ ଡ୍ୟୁଟି ମିଟ୍ 2024 ଉଦ୍ଯାପନୀ ସମାରୋହରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ। କହିଲେ ପୁଲିସ କେ ଅପରାଧୀମାନଙ୍କ ନୁ ଆଗ୍କେ ରହିବାର ହେଲେ ପୁଲିସ ବଳର ଆଧୁନିକୀକରଣ ଦରକାର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱରନ କଲେ ଜନ ଅଭିଯୋଗ ଶୁଣାଣି। ବିଜୟ ଦିବସଥି ବୀର ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଲା ସାରା ଦେଶ। ଆଉ ସୁଭଦ୍ରା ଯୋଜନାଥି ସାହାଯ୍ୟ ପାଇବାର୍କେ ହେଲେ ବାୟୋମେଟ୍ରିକ୍ ପ୍ରକ୍ରିୟାଥି ଇ କେୱାଇସି ପ୍ରକ୍ରିୟା କରବାର୍କେ ପଡ଼ବା। ଏଥର ପୁରା ଖବର। ଅପରାଧୀମାନେ ଅପରାଧ କରବାର୍ ଲାଗି ନୂଆ ନୂଆ ଉପାୟ ଅପନଉଛନ୍। ହେଥିଲାଗି ଅପରାଧୀମାନଙ୍କ ନୁ ପୁଲିସ୍କେ ଗୋଟେ ପାଦ ଆଗ୍କେ ରହିବାର୍କେ ଦରକାର ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। କଟକ ପୁଲିସ୍ ମୁଖ୍ୟାଳୟନ 69 ନମ୍ବର ପୁଲିସ୍ ଡ୍ୟୁଟି ମିଟ୍ 2024 ଉଦ୍ଯାପନୀ ସମାରୋହରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇକରି କହିଛନ୍ ଯେ ଅପରାଧୀମାନଙ୍କ ନୁ ପୁଲିସ୍କେ ଆଗ୍କେ ରହିବାର୍କେ ହେଲେ ପୁଲିସ୍ ବଳର ଆଧୁନିକୀକରଣ, ପୁଲିସ୍ ବ୍ୟବସ୍ଥାତି ସଂସ୍କାର, ପୁଲିସ୍ ଅନୁସନ୍ଧାନ ଲାଗି ଭିତ୍ତିଭୂମି ଆର୍ ପ୍ରଶିକ୍ଷିତ ମାନବ ସମ୍ବଳର ଦରକାର ରହିଛି। ଏ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପୁରୀ ଜିଲ୍ଲାର ଅସ୍ତରଙ୍ଗ ବଳଙ୍ଗା ଡେଲାଙ୍ଗ ଥାନା ନୂଆ କୋଠାକେ ଉଦ୍ଘାଟନ କରିଛନ୍। ଏହି କାର୍ଯ୍ୟକ୍ରମଟି ଆଭାସୀ ଜରିଏ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗ ଦେଇଥିଲେ। ସେନ୍ତା ପୁଲିସ୍ ମୁଖ୍ୟାଳୟନ ହୋଇଥିବା କାର୍ଯ୍ୟକ୍ରମଟି ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଆର୍ ଅଲଗା ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମଟି ଅପରାଧର ତଦନ୍ତ ଆର୍ ଅଲଗା କ୍ଷେତ୍ରଟି ଉଲ୍ଲେଖନୀୟ ସଫଳତା ଲାଗି ପୁଲିସ୍ ଅଧିକାରୀ ଆର୍ କର୍ମଚାରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ୟୁନିଟ୍ 5 ନ ଥିବା ତାଙ୍କର ସରକାରୀ ବାସଭବନଠାରେ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଯୋଗ ଦେଇଛନ୍। ମୁଖ୍ୟମନ୍ତ୍ରୀଙ୍କର ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ଆଜି 6 ନମ୍ବର ପାଲି ଥିଲା। ଅକ୍ଟୋବର 28 ତାରିଖ ଆଖନୁ ପଞ୍ଜିକୃତ ହୋଇଥିବା ଆବେଦନକାରୀମାନେ ତାଙ୍କୁ ଭେଟିକରି ଅଭିଯୋଗ ଜଣାଇଥିଲେ। ଏହି ଅଭିଯୋଗମାନଙ୍କର ଭିତରେ ଅଧିକାଂଶ ଅଭିଯୋଗ ଘର ଭତ୍ତା ଆର୍ ଭିନ୍ ଭିନ୍ ମୌଳିକ ସମସ୍ୟା ରହୁଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କର ତୁର୍ତ୍ତି ସମାଧାନ କରବାର୍ ଲାଗି ଉପସ୍ଥିତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ଆଜି ମୁଖ୍ୟମନ୍ତ୍ରୀ ପହଲା କରି 30 ଜଣ ଭିନ୍ନକ୍ଷମ ବ୍ୟକ୍ତିଙ୍କର ଅଭିଯୋଗ ଶୁଣିଥିଲେ ଆର୍ ସମାଧାନ ଲାଗି ଉପସ୍ଥିତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆଜି ପାଖାପାଖି 1000 ଜଣ ଲୋକ ଅଭିଯୋଗ ଶୁଣାଣି ଲାଗି ପଞ୍ଜିକରଣ କରିଥିଲେ। ଆଜିର ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମଟି ମୁଖ୍ୟମନ୍ତ୍ରୀଙ୍କ ସହିତ ସ୍ୱାସ୍ଥ୍ୟ ଆଉ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମାହାଲିଂ, ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ସମବାୟ ମନ୍ତ୍ରୀ ପ୍ରଦୀପ ସାମନ୍ତ, ଜଙ୍ଗଲ ଆଉ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଆର୍ ପଞ୍ଚାୟତିରାଜ ଆଉ ପାନୀୟ ଜଳ ମନ୍ତ୍ରୀ ରବି ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ରାଇଜେ ଇ ବଛନ୍ନୁ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଆର୍ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରବାର୍ ଲାଗି ଚେରେଷ୍ଟା ଚାଲିଛେ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମାହାଲିଂ କହିଛନ୍। ଇ ବାବଦେ ସ୍ୱାସ୍ଥ୍ୟମନ୍ତ୍ରୀ ଆହୁରି କହିଛନ୍ ଯେ ଦେଶେ 27,000 ଡାକ୍ତରଖାନାର ହିତାଧିକାରୀମାନେ ଇ ଯୋଜନା ଜରିଏ ଚିକିତ୍ସା ସୁବିଧା ପାଇପାରିବେ। ରାଜ୍ୟ ସରକାର ଇ ଯୋଜନା ଲାଗି 3,500 କୋଟି ଟଙ୍କା ବ୍ୟୟବରାଦ ରଖିଛନ୍ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍। ଭାରତ ପାକିସ୍ତାନ ଭିତରେ 1971 ହୋଇଥିବା ଯୁଦ୍ଧଟି ଆଜିର ଦିନେ ଭାରତ ଜିତିଥିଲା। ହେ ବଛ ଡିସେମ୍ବର 3 ତାରିଖନୁ ମୂଲ ହୋଇଥିବା ଯୁଦ୍ଧ 13 ଦିନ ଚାଲିଥିଲା। ଇ ଦିନକେ ସୋର ପକାଇକରି ଆଜି ସାରା ଦେଶ ବିଜୟ ଦିବସ ପାଳନ କରାଯାଉଛି। ଇଉଧେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୋଟିଏ ବାର୍ତ୍ତାଥି ଭାରତୀୟ ସୈନ୍ୟମାନଙ୍କର ଅଦମ୍ୟ ସାହସ ଆର୍ ପରାକ୍ରମ 1971 ଯୁଦ୍ଧଟି ଦେଶର ଲାଗି ବିଜୟ ସୁନିଶ୍ଚିତ କରିଥିଲା ବୋଲି କହିଛନ୍। କୃତଜ୍ଞ ରାଷ୍ଟ୍ର ଭାରତୀୟ ଯବାନମାନଙ୍କର ବଳିଦାନକେ ଆଜି ସୁର୍ତା କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ଯବାନମାନଙ୍କର ସାହସ, ଶୌର୍ଯ୍ୟ ଆର୍ ସର୍ବୋଚ୍ଚ ବଳିଦାନକେ ସ୍ମରଣ କରିଛନ୍। ସାମାଜିକ ଗଣମାଧ୍ୟମଟି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ ଯେ ଭାରତୀୟ ସୈନିକଙ୍କର ଅଦମ୍ୟ ଚେଷ୍ଟା ଆର୍ ସାହସ ଲାଗି ଭାରତ ପାକିସ୍ତାନ ଉପରେ ବିଜୟୀ ହୋଇଥିଲା। ରାଜ୍ୟପାଳ ରଘୁବର ଦାସ 1971 ଯୁଦ୍ଧନ ସର୍ବୋଚ୍ଚ ବଳିଦାନ ଦେଇଥିବା ସୈନ୍ୟମାନଙ୍କର ସାହସ ଆର୍ ନିଷ୍ଠାକେ ମନେ ପକାଇଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଲ୍ ସାମାଜିକ ଗଣମାଧ୍ୟମ ଜରିଏ ଦେଶର ସୁରକ୍ଷା ଲାଗି ଜୀବନ ଦେଇଥିବା ବୀର ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭିଲ୍ ଇଉଧେ ସମକୁ ଶୁଭେଚ୍ଛା ଜଣାଇକରି ଭାରତ ଇତିହାସନ ଗୋଟିଏ ଅଦ୍ୱିତୀୟ ବିଜୟ ଅଧ୍ୟାୟ ଯୋଡ଼ିଥିବା ଯବାନମାନଙ୍କୁ କୃତଜ୍ଞତା ଜଣାଇଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଏତକର ସୁଭଦ୍ରା ଯୋଜନାର ସବୁ ହିତାଧିକାରୀ ସହାୟତା ପାଇବାର ଲାଗି ହେଲେ ବାୟୋମେଟ୍ରିକ୍ ପ୍ରକ୍ରିୟାଥି ଇ କେୱାଇସି କରବାର୍କେ ପଡ଼ବା ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍। ଯେନ୍ ହିତାଧିକାରୀମାନେ ସୁଭଦ୍ରା ଅଧୀନଥି ଇ କେୱାଇସି ନାଇଁ କରି କି ଓଟିପି ଜରିଏ ଇ କେୱାଇସି କରିଛନ୍, ସୁଭଦ୍ରା ସହାୟତା ରାଶି ପାଇବାର ଲାଗି ସେମାନଙ୍କୁ ଭିଲ୍ ବାୟୋମେଟ୍ରିକ୍ ପ୍ରକ୍ରିୟାଥି ଇ କେୱାଇସି କରବାର୍କେ ପଡ଼ବା ବୋଲି ଉପମୁଖ୍ୟମନ୍ତ୍ରୀ ସ୍ୱଷ୍ଟ କରିଛନ୍। ଇ ବାବଦେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍ ଯେ ସବୁ ଯୋଗ୍ୟ ହିତାଧିକାରୀଙ୍କର ଆବେଦନ ଯାଞ୍ଚ ସରିଲେ ଚାର ନମ୍ବର ଖେପ୍ ସୁଭଦ୍ରା ସହାୟତା ରାଶି ମିଲ୍ବା। ସିଆଡ଼େ କାମଥି ଅବହେଳା କରିଥିବା 52 ଜନସେବା କେନ୍ଦ୍ରକେ ଇହାଦେ ତ କଳା ତାଲିକାଭୁକ୍ତ କରାଯାଇଛି। ବେଆଇନ ଭାବେ ହିତାଧିକାରୀମାନଙ୍କନୁ ଟଙ୍କା ନେଉଥିବାର ଅଭିଯୁକ୍ତି 14 ଜନସେବା କେନ୍ଦ୍ର ନାଁଥି ଥାନାନ ଏତଲା ଦିଆଯାଇଛି। ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ ଆଇବା କାଲିଠାନୁ ମୂଲ ହେବା। ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦିତ ମାର୍ଗଦର୍ଶିକା ଅନୁସାରେ ରତ୍ନଭଣ୍ଡାର ମରାମତିର ସବୁ ପଦକ୍ଷେପ ନିଆଯିବା। ସିଆଡ଼େ ମରାମତି ସମୟଥି ସାଧାରଣ ଭକ୍ତ ଆର୍ ଶ୍ରଦ୍ଧାଳୁମାନେ ବାହାର କାଠ ପାଖେ ମହାପ୍ରଭୁମାନଙ୍କୁ ଦର୍ଶନ କରିପାରିବେ। ଫି ଦିନ ଦ୍ୱିତୀୟ ଭୋଗମଣ୍ଡପ ନୀତି ଉତ୍ରୁ ସମୟ ଦେଖିକରି ଏଏସ୍ଆଇ ତରଫୁ 5 ଘଣ୍ଟା ଲେଖା ମରାମତି କାମ କରାଯିବାର ଲକ୍ଷ୍ୟ ରଖାଯାଇଛି। ଦିନର 12:30 ଉତ୍ରୁ ବେଲବୁଡ଼ାର 6 ବଜେ ତକ୍ ମରାମତି କାମ କରାଯିବା ବୋଲି ସମୟ ଧାରିଜ କରାଯାଇଛି। ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜିଲ୍ଲାନ ଆଜି ଜିଲ୍ଲାପାଳ ଆର୍ ଏସ୍ପିମାନଙ୍କର ମିଳିତ ଜନ ଅଭିଯୋଗ ଶୁଣାଣି ହୋଇଯାଇଛି। ଏଥି ଅଭିଯୋଗକାରୀମାନଙ୍କର ଦରଖାସ୍ତକେ ବିଚାରକେ ନେଇକରି କିଛିଟା ତୁର୍ତ୍ତି ସମାଧାନ କରାଯାଇଥିବା ବେଳେ ଆଉ କିଛି ଅଭିଯୋଗର ସମାଧାନ କରବାର୍କେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ସମ୍ବଲପୁର ଜିଲ୍ଲାର ଜୁଜୁମୁରା ବ୍ଲକ କାର୍ଯ୍ୟାଳୟନ ଆଜି ଜିଲ୍ଲାପାଳ ଆର୍ ଏସ୍ପିଙ୍କର ମିଳିତ ଜନଶୁଣାଣି ଶିବିର ହୋଇଯାଇଛି। ଏଥି 38 ଅଭିଯୋଗର ଶୁଣାଣି କରାଯାଇଥିଲା। ସୁବର୍ଣ୍ଣପୁର ଜିଲ୍ଲାର ବିନ୍କା ବ୍ଲକସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ବ୍ଲକ ସମ୍ମିଳନୀ କୋଠାନ ହୋଇଯାଇଛି। ଶିବିରଥି 97 ଅଭିଯୋଗ ଆସିଥିବା ବେଳେ ସେନୁ 2 ସାଙ୍ଗେ ସାଙ୍ଗ ସମାଧାନ କରାଯାଇଥିଲା। ହେନ୍ତା କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକନ ହୋଇଥିବା ଶିବିରଥି 46 ଅଭିଯୋଗର ପଞ୍ଜୀକରଣ କରାଯାଇଥିଲା। ସେଥୁ 10 ଅଭିଯୋଗର ସାଙ୍ଗେ ସାଙ୍ଗ ସମାଧାନ କରାଯାଇଥିଲା। ହେନ୍ତା ବ୍ରଜରାଜନଗର ଥାନେବିଲ୍ ଝାରସୁଗୁଡ଼ା ଜିଲ୍ଲାପାଳ ଆର୍ ଏସ୍ପିଙ୍କର ମିଳିତ ଅଭିଯୋଗ ଶୁଣାଣି ହୋଇଛି। ଇନୁ 11 ଅଭିଯୋଗର ତୁରନ୍ତ ସମାଧାନ ହୋଇଥିଲା। ବିଶିଷ୍ଟ ତବ୍ଲା ବାଦକ ପଦ୍ମବିଭୂଷଣ ଉସ୍ତାଦ ଜାକିର ହୁସେନଙ୍କର ଗଲା ରାତି ପରଲୋକ ହୋଇଯାଇଛି। ତାଙ୍କର ପରଲୋକଥି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶ୍ରଦ୍ଧାଞ୍ଜଳି ଜଣାଇକରି ଜାକିର ହୁସେନଙ୍କର ପରଲୋକ ସଙ୍ଗୀତ ଦୁନିଆର ଲାଗି ଗୋଟିଏ ବଡ଼ କ୍ଷତି ଆଏ ବୋଲି କହିଛନ୍। ସେନ୍ତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିମ୍ବଦନ୍ତୀ ତବ୍ଲା ବାଦକ ଜାକିର ହୁସେନଙ୍କର ପରଲୋକ ଖବର ପାଇକରି ମର୍ମାହତ ବୋଲି କହିଛନ୍। ବଲାଙ୍ଗୀର ତୁରେକେଲା ଥାନା ଛତରଦାଣ୍ଡି ସଂରକ୍ଷିତ ଜଙ୍ଗଲନ ଗୋଟିଏ ମାଓ କ୍ୟାମ୍ପ ଠାପ କରାଯାଇଛି। ବଲାଙ୍ଗୀର ରିଜର୍ଭ ପୁଲିସ କାର୍ଯ୍ୟାଳୟନ ଆଇଜି ହିମାଂଶୁ ଲାଲ ଆର୍ ବଲାଙ୍ଗୀର ଏସ୍ପି ଇ ବାବଦେ ଅତକା ସୂଚନା ଦେଇକରି କହିଛନ୍ ଯେ ମାଓ କ୍ୟାମ୍ପ ଠାପ କରାଯିବାର ଉତ୍ରୁ ଇତାକେ ନେଇକରି ଗନ୍ଧମାର୍ଦ୍ଦନ ଇଲାକାନ ସର୍ଚ୍ଚ ଅପରେସନ୍ ଜାରି ରହିଛେ ଆର୍ ଇ ସମୟଥି ବହୁଟେ ମାଓ ସାମଗ୍ରୀ ଜବତ ହୋଇଛେ। ପବିତ୍ର ଧନୁ ସଂକ୍ରାନ୍ତି ଅବସରରେ ଆଜି ପୁରୀ ଶ୍ରୀମନ୍ଦିର ଶ୍ରୀଜୀଉମାନଙ୍କୁ ପହିଲି ଭୋଗ ଲାଗି କରାଯାଇଛି। ଧନୁ ସଂକ୍ରାନ୍ତି ଠାନୁ ମକର ସଂକ୍ରାନ୍ତି ତକ୍ ସଖାଲର ଗୋପାଳ ବଲ୍ଲଭ ଭୋଗ ସହିତ ଇ ପହିଲି ଭୋଗ କରାଯିବା। ଶ୍ରୀମନ୍ଦିର ପହିଲି ଭୋଗ ଲାଗି ମହାପ୍ରଭୁଙ୍କ ନୀତିକେ ଟିକେ ଜଲ୍ଦି କରାଯାଉଛି। ଇ ପହିଲି ଭୋଗ ସମୟଥି ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କଲେ ବହୁତ ପୁଣ୍ୟ ମିଲ୍ସି ବୋଲି ବିଶ୍ୱାସ ରହିଛି। ଶ୍ରୀକ୍ଷେତ୍ର ପୁରୀନ 2025 ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଲାଗି ତୟାରୀ ମୂଲ ହୋଇଛି। ଶ୍ରୀମନ୍ଦିର ପ୍ରଶାସନ ତରଫୁ ରଥକାଟ ବଛା ଆର୍ ଗଛକଟା ଲାଗି ଅନୁକୂଳ କରବାର୍କେ ମହାପ୍ରଭୁଙ୍କର ଆଜ୍ଞାମାଳ ନିଆଯାଇଛି। ରଥ ବନାବାର ମୁଖିଆଙ୍କ ନେତୃତ୍ୱଥି ଆଜି ଗୋଟିଏ 3-ଜଣିଆ ଟିମ୍ ନୟାଗଡ଼ ବନଖଣ୍ଡ ଅଧୀନର ମା ବଡ଼ରାଉଳ ଠାକୁରାଣୀଙ୍କର ପୀଠକେ ଯାଇଛନ୍। ଆଇବାକାଲ ବଡ଼ରାଉଳ ଠାକୁରାଣୀଙ୍କର ପାଖେ ପୂଜା କଲା ଉତ୍ରୁ 3 ରଥର ଲାଗି 3 କାଠ ଠାପ କରବେ। ଇତର ଉତ୍ରୁ ପରମ୍ପରା ଅନୁସାରେ ଚିହ୍ନଟ ହୋଇଥିବା ରଥକାଠ କଟାଯିବାର ସଙ୍ଗେ ସେତାକେ ଶ୍ରୀପଞ୍ଚମୀ ଆଗରୁ ଶ୍ରୀକ୍ଷେତ୍ରକେ ପଠାଯିବା। ବିଧି ଅନୁସାରେ ସେଦିନ ରଥକାଠ ପୂଜା ହେବା। ଇନ ଜନେଇ ଦିଆଯାଇପାରେ ଯେ 3 ରଥ ନିର୍ମାଣ ଲାଗି ଫାଶୀ ଅସନ ଧୌରାବାଗିର କାଠ ବ୍ୟବହାର ହେସି। ଗଲା ବଛର ଆସିଥିବା ରଥକାଠ ଭିତରୁ 51 ଖଣ୍ଡ କାଠ ଅଗ୍ଲିଥିଲା ବେଳେ ଆଇବା ବଛର ରଥ ଲାଗି ଆଉ 814 ଖଣ୍ଡ କାଠ ଦରକାର ପଡ଼ବା। ରାଇଜେ ଶୀତ ଜାରି ରହିଛେ। ଆଇବାକାଲ କଳାହାଣ୍ଡି ଆର୍ ସୁନ୍ଦରଗଡ଼ର ଗୋଟେ ଯୋଡ଼େ ଜାଗାନ ଟିକେନୁ ବହଲିଆ କୁହୁଡ଼ି ଦେଖାଯିବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ସୂଚନା ମିଳିଛି। ସେନ୍ତା ଝାରସୁଗୁଡ଼ା ସୁନ୍ଦରଗଡ଼ ଜଗତସିଂହପୁର ଆର୍ ଅନୁଗୁଳ ଜିଲ୍ଲାନ ଜବର ଶୀତ ହୋଇପାରେ ବୋଲି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସିଆଡ଼େ ଆଇବା 24 ଘଣ୍ଟା ତକ୍ ତାପମାତ୍ରାଥି ଖାସ୍ କିଛି ପରିବର୍ତ୍ତନ ନାହିଁ ହୁଏ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁମାନ କରିଛି। ଶେଷ ମୁଖ୍ୟ ଖବର ଫେରଘାଏ। କଟକ ନ 69 ନମ୍ବର ପୁଲିସ ଡ୍ୟୁଟି ମିଟ୍ 2024 ଉଦ୍ଯାପନୀ ସମାରୋହଟି ଯୋଗ ଦେଲେ ମୁଖ୍ୟମନ୍ତ୍ରୀ କହିଲେ ପୁଲିସକେ ଅପରାଧୀମାନଙ୍କ ନୁ ଆଗ୍କେ ରହିବାର ହେଲେ ପୁଲିସ ବଳର ଆଧୁନିକୀକରଣ ଦରକାର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱରନ କଲେ ଜନ ଅଭିଯୋଗ ଶୁଣାଣି। ବିଜୟ ଦିବସଥି ବୀର ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଲା ସାରା ଦେଶ। ଆଉ ସୁଭଦ୍ରା ଯୋଜନାଥି ସାହାଯ୍ୟ ପାଇବାରକେ ହେଲେ ବାୟୋମେଟ୍ରିକ୍ ପ୍ରକ୍ରିୟାଥି ଇ କେୱାଇସି ପ୍ରକ୍ରିୟା କରବାରକେ ପଡ଼ବା। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।